ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ପ୍ରେସ ମିଟରେ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସୂଚନା, ଏଡିଏମ କାର୍ଯ୍ୟାଳୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନା ବିଫଳ। ଆନ୍ଦୋଳନ ଚଳାଇ ରଖିବାକୁ ଷ୍ଟିପ ଡୋର ସଂଘର ନିଷ୍ପତ୍ତି। ଆଲୋଚନା ପରେ ଏଡିଏମଙ୍କ ସୂଚନା, ବନ୍ଦର ପରିଚାଳନା ଦାୟିତ୍ୱ ବନ୍ଦର କର୍ତ୍ତୃପକ୍ଷଙ୍କର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଉଭୟ ପକ୍ଷଙ୍କୁ ଏଡିଏମଙ୍କ ପରାମର୍ଶ। 390 ଜଣ ମାଓ ସମର୍ଥକ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତେ ମେଟେରୁ ପଞ୍ଚାୟତ ସହ 7ଟି ଗାଁର ବାସିନ୍ଦା, ଆତ୍ମସମର୍ପଣ କରିବା ପାଇଁ ଶୋଭାଯାତ୍ରାରେ ଆସିଥିଲେ। ଲିବ୍ୟାରେ ଓଡ଼ିଶା ଯୁବକ ପ୍ରଭାସ ସାମଲଙ୍କ ଅପହରଣ ଘଟଣା, ପ୍ରଭାସକୁ ଫେରାଇ ଆଣିବା ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ, ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ। ଓଡ଼ିଶାରେ ସ୍ୱଳ୍ପ ବୃଷ୍ଟିଜନିତ ମରୁଡ଼ି ସମସ୍ୟା, ମରୁଡ଼ି ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିଲେ। ଧର୍ମେନ୍ଦ୍ର ପ୍ରଧାନ କୃଷି ବିଭାଗର ଏକ ପ୍ରତିନିଧିକୁ ପଠାଇବାକୁ କହିଛନ୍ତି। ଭାରତ ଆମେରିକା ମଧ୍ୟରେ ସାମାଜିକ ସମ୍ପର୍କ ନେଇ ଆଲୋଚନା, ସେପ୍ଟେମ୍ବର 22ରେ ୱାଶିଂଟନରେ ଏକ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ବାଣିଜ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣିଜ୍ୟ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିଭି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।